नवम स्कंद दशम अध्याय श्लोक 3 तस्यानुचरितं राजन् ऋषिभिस्तत्प्रदर्शिभिः त्वया सीतापते मोहोः तस्यानुचरितं राजन् ऋषिभिस्तत्प्रदर्शिभिः श्रुतं हि वर्णितं भूरि त्वया सीतापतेर्मुहो तस्यानुचरितं राजन् ऋषिभिस्तत्प्रदर्शिभिः त्वया सीतापतेर्मुहो तस्यानुचरितं राजन् ऋषिभिस्तत्प्रदर्शिभिः तस्य भगवान श्री रामचंद्र एवं तक भाईमान कर अनुचरित दिव्य कार्यकलाप राजन हे राजन महाराज करके ऋषि भी महर्षिमान द्वारा तत्वदर्शी भी तत्वदर्शीमान द्वारा श्रोतम सुना जाए वस्तुत पक्षे वर्णित जहाँ अत्यंत सुंदर भाव वर्णित होूरी बहुत दया आपंक द्वारा सीतापति सीतापति श्री रामचंद्र द्वारा मुहु पुनः पुनः श्लोकानुवाद ये महाराज परीक्षित भगवान श्री रामचंद्र का दिव्य कार्यकलाप सत्यदर्श ऋषिमान द्वारा विस्तृत भाव वर्णित होती जेहेतु आप बारंबार सीतापति श्री रामचंद्र चरित्र श्रवण करेणु मुझे संक्षेप वर्णना करी दयाकर श्रवण करते भावार्थ में श्री प्रभुपाद कहते आधुनिक युगर राक्षस मैंने बड़ बड़ उपाधि भितर निजी महान ज्ञानी बोली जाहिर कर प्रमाण करने को चेषा कर भगवान श्री रामचंद्र भगवान नुहति से जन साधारण मनुष्य थे किंतु जो मैंने यथार्थर विद्वान और आध्यात्मिक ज्ञान उन्नत से केवल से प्रकार धारणा को स्वीकार करती ना तत्वदर्शी पुरुष मैंने जोपर भाव श्री रामचंद्र चरित्र लीला विलास वर्णना करते स्वीकार करती भगवद गीता चतुर्थ अध्याय चौथ श्लोक भगवान उपदेश देते यदि परिपातेन परिप्रश्न सेवया उपलक्ष्य ज्ञान ज्ञानन तत्वदर्शिन सद्गुरु का शरणागत हो तत्वज्ञान लाभ करने को चेष्टा कर विनम्रचित हो जिज्ञासा कर अकृत्रिम सेवा द्वारा चेष्टा कर संतुष्ट कर ताल से तत्वदर्शा पुरुष तुमको ज्ञान उपदेश दान करेंगे तत्वदर्श नगवान को कार्यकलाप वर्णना करहब ना तेनाली तथाकृत बहु रामायण व भगवान श्री रामचंद्र कार्यकलाप इतिहास रही सेगुड़ सब प्रामाणिक नुहे बेले बेले निजर कल्पना अनुमान अथवा भावप्रवणता भितर भगवान श्रीरामचंद्र कार्यकलाप वर्णना कर भगवान श्रीरामचंद्र लीला कल्पना प्रस्तुत नुहे कल्पित विषय बोली केवल मन करवा उचित नुहे श्रीरामचंद्र इतिवृत्ति वर्णना करने समय श्री सुखदेव गोस्वामी महाराज परीक्षित कहले आपमें भगवान श्रीरामचंद्र कार्यकलाप विषय श्रवण करूर बुझा जापर जो 5000 वर्ष आगर बहु रामायण थी और बर्तमान रही କିନ୍ତୁ କେବଳ ସେହି ଗ୍ରନ୍ଥଗୁଡ଼ିକ ଗ୍ରହଣ କରିବା ଉଚିତ ଯାହା ତତ୍ତ୍ୱଦର୍ଶୀମାନଙ୍କ ଦ୍ୱାରା ରଚିତ, ଜ୍ଞାନୀନ ତତ୍ତ୍ୱଦର୍ଶୀନ। ଏବଂ ଯେଉଁ ସବୁ ଜଡ଼ବାଦୀ ପଣ୍ଡିତ ସେମାନଙ୍କୁ ଉପାଧିକୁ ଭିତ୍ତି କରି ଜ୍ଞାନବାନ ହୋଇଛନ୍ତି ବୋଲି ଦାବି କରନ୍ତି, ସେମାନଙ୍କ ଦ୍ୱାରା ରଚିତ ତଥାକଥିତ ରାମାୟଣ କେବଳ ପ୍ରାମାଣିକ ନୁହେଁ। ଏହା ଶ୍ରୀ ଶ୍ରୀକଦେବ ଗୋସ୍ୱାମୀଙ୍କ ସାବଧାନ ବାଣୀ ଅଟେ। ଋଷିଭି ତତ୍ତ୍ୱଦର୍ଶୀଭି ବାଲ୍ମୀକି ରଚିତ ରାମାୟଣ ଯଦିଓ ବିଶାଳ, ସେହି ସମସ୍ତ କାର୍ଯ୍ୟକଳାପ ଏଠାରେ ଶ୍ରୀକଦେବ ଗୋସ୍ୱାମୀ ସଂକ୍ଷେପରେ ମାତ୍ର କେତୋଟି ଶ୍ଳୋକ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି। ନମ ଇଷ୍ଟପାଦାୟ କୃଷ୍ଣ କୃଷ୍ଣାୟ ଭୂତଳେ ସୁମଦେ ଭକ୍ତସ୍ୱରୂପ ଦାମ୍ବରାମିନିଦିନାମିନି ନମ ସଦ୍ଭକ୍ତମଣି ମଣିପୁର ଦୁଭାୟ ଚ ପ୍ରଭୁପାଦ ଲସତ୍ବାଣୀ ପ୍ରଚାର ନିରତାୟତେ। ହରେ କୃଷ୍ଣ। ତେଣୁ ଆଜି ଆମେ ଭଗବାନଙ୍କର ରାମଚନ୍ଦ୍ରଙ୍କ କଥା କହୁଛେ। ତେଣୁ ଭଗବାନ ରାମଚନ୍ଦ୍ରଙ୍କର ବିଷୟରେ ବିସ୍ତାର ଭାବରେ ମହର୍ଷି ବାଲ୍ମୀକି ତାଙ୍କର ବାଲ୍ମୀକି ରାମାୟଣରେ 25,000 ଶ୍ଳୋକରେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି। ସାତଟି କାଣ୍ଡ ରହିଛନ୍ତି। ଏ ଶାସ୍ତ୍ରମାନଙ୍କୁ ଗୋଟେ ବୃକ୍ଷ ସହିତ ତୁଳନା କରାଯାଇଛି। ଭାଗବତ ମଧ୍ୟ କୁହାଯାଇଛି ନିଗମ କଳ୍ପତରୁ ଗାଳିତମ ଫଳମ। ନିଗମ କଳ୍ପତରୁ ଶାସ୍ତ୍ର ଯେଉଁ ରହିଛି, ନିଗମ ଶାସ୍ତ୍ର ବେଦ ପୁରାଣ ଇତ୍ୟାଦି, ଇଏ ହେଉଛି ଗୋଟେ କଳ୍ପତରୁ ଗୋଟେ ବୃକ୍ଷ ଭଳି। ସେଇଭଳି ଭାବରେ ବୃକ୍ଷ କଳ୍ପତରୁ କହିଲେ ଯାହାର ଯାହା କାମନା ସେ ପୂରଣ କରିବେ, ସେଇଭଳି ଭାବରେ ବାଲ୍ମୀକି ଯେଉଁ ରାମାୟଣ ରଚନା କରିଛନ୍ତି ସେ ଗୋଟେ ବୃକ୍ଷ ଭଳି ତୁଳନା କରିଛନ୍ତି। ସାତଟି କାଣ୍ଡ ରହିଛି। ପ୍ରଥମ କାଣ୍ଡ ବାଲ୍ୟକାଣ୍ଡ ବିଷୟରେ କିଛି ସଂକ୍ଷେପରେ ବର୍ଣ୍ଣନା କରିଥିଲେ। ତେଣୁ ଆମର ତ ଏତେ ରାମାୟଣ ଭିତରେ ଜ୍ଞାନ ନାହିଁ, ହଠାତ୍ ରାମଜୀ ନିର୍ଦ୍ଦେଶ ଦେଲେ ତ ମୋ ବିଷୟରେ କଥା କୁହ। ତେଣୁ ଆମେ ଭଗବାନ ରାମଚନ୍ଦ୍ର ବିଷୟରେ ତାଙ୍କୁ କଳ୍ପନା ତାଙ୍କୁ କୃପା ପ୍ରାର୍ଥନା କରି, ଗୁରୁଦେବଙ୍କୁ କୃପା ପ୍ରାର୍ଥନା କରି ଆମେ କିଛି କଥା କହୁଛେ। ବହୁତ ବର୍ଷ ତଳେ ମୁଁ ପ୍ରିପେୟାର କରିଥିଲି, ବାଲ୍ମୀକି ରାମାୟଣ ପଢ଼ିଥିଲି, ତା'ପରେ ଗୋଟେ କ୍ଲାସ୍ ଦେଇଥିଲି, ସେଇଟା ମଧ୍ୟ ରହିଛି ଇସ୍କନ୍ ବିଦ୍ୟାର୍ଥୀ ଶୁଣୁଥିଲି ସେଇଟାକୁ। କିନ୍ତୁ ମୋ ପାଖରେ ସେ ଖାତା ପତା ନୋଟ୍ ଫୋଟ୍ କିଛି ନାହିଁ, କିନ୍ତୁ କିଛି ମୁଁ ଅଳ୍ପ କିଛି ରଖିଛି। ଯାହା ହେଉ, ଭଗବାନ ଶ୍ରୀ ଶ୍ରୀମଦ ରାଧାନନ୍ଦ ସ୍ୱାମୀ ମହାରାଜଙ୍କର ଶୁଣି କଥା ଶୁଣି ଆମେ କିଛି କଥା କହୁଛେ। ତେଣୁ ଏ ଯେଉଁ ବାଳକାଣ୍ଡ ବିଷୟରେ ଆମେ କାଲି କଥା କହିଥିଲେ, ସଂକ୍ଷେପରେ ବର୍ଣ୍ଣନା କରିଥିଲେ, ଭଗବାନ ଏଇଭଳି ଭାବରେ ଚିତ୍ର ନବମୀ ତିଥି ମଧୁମାସା ପୁନିତା ଶୁକ୍ଳ ନବମୀ ତିଥିରେ ଭଗବାନଙ୍କର ଆବିର୍ଭାବ ହୋଇଥିଲା। ଆମେ କାଲି ଆବିର୍ଭାବ ବର୍ଣ୍ଣନା କରିଥିଲେ। ନବମୀ ତିଥି ମଧୁମାସ ପୁନିତା ଶୁକ୍ଳ ପକ୍ଷ ଅଭିଜିତ ହରିପ୍ରିତା, ଶୁକ୍ଳ ପକ୍ଷରେ ଭଗବାନ ଆସିଥିଲେ ମଧ୍ୟ ଦିବସରେ। ଅତି ଶୀତ ନ ଘାମା, ଶୀତ ବେଶୀ ଥଣ୍ଡା ନଥିଲା କି ବେଶୀ ଗରମ ନଥିଲା। ତେଣୁ ଆମେ ଭଗବାନଙ୍କର ଆବିର୍ଭାବ ଲୀଳାକୁ ବହୁତ ସୁନ୍ଦର ଭାବରେ ଆମର ଗୋସ୍ୱାମୀ ତୁଳସୀଦାସ ବର୍ଣ୍ଣନା କରିଛନ୍ତି। ସେଇଟାକୁ କହିଲେ ଭାଇ ପ୍ରଗଟ କୃପାଳା ଦୀନ ଦୟାଳା କୌଶଲ୍ୟା ହିତକାରୀ, ବହୁତ ସୁନ୍ଦର ସଙ୍ଗୀତ। ତେଣୁ ବର୍ତ୍ତମାନ ବାଳକାଣ୍ଡରେ ଆଉ ଯାହା ସବୁ ରହିଲା ଲୀଳା ସବୁ ସଂକ୍ଷେପରେ ବର୍ଣ୍ଣନା କରିବା। ଭଗବାନ ଯେମିତି କୃଷ୍ଣ ଆସିଥିଲା ବେଳେ ସମସ୍ତ ଦେବତାମାନେ ଆସିଥିଲେ, ଭଗବାନଙ୍କ ଲୀଳାରେ ସାମିଲ ହୋଇଥିଲେ, ସେହିଭଳି ଭାବରେ ସମସ୍ତ ଦେବତାମାନେ ବ୍ରହ୍ମାଙ୍କ ହାଇରୁ ଜାମ୍ବବାନ ଜାତ ହୋଇଥିଲେ, ବାଳି ଇନ୍ଦ୍ରଙ୍କ ଠାରୁ ଜାତ ହୋଇଥିଲେ, ସୁଗ୍ରୀବ ସୂର୍ଯ୍ୟଙ୍କ ଠାରୁ ଜାତ ହୋଇଥିଲେ, ଗନ୍ଧମାଦନ କୁବେରଙ୍କ ଠାରୁ ଜାତ ହୋଇଥିଲେ, ନୀଳ ବିଶ୍ୱକର୍ମାଙ୍କ ଠାରୁ ଜାତ ହୋଇଥିଲେ, ନଳ ନୀଳ ଅଗ୍ନିଦେବ ଏବଂ ହନୁମାନ ମରୁତ ମନୋଜବଂ ମାରୁତ ତୁଲ୍ୟ ବେଗମ ବାତାତ୍ମଜଂ ବାୟୁଙ୍କର ପୁତ୍ର, ତ୍ରେତାଯୁଗରେ ଭଗବାନ ବାୟୁଙ୍କର ପୁତ୍ର ଥିଲେ ହନୁମାନ, ଦ୍ୱାପର ଯୁଗରେ ସେ ହେଲେ ଭୀମ, କଳିଯୁଗରେ ସେ ହେଲେ ମାଧ୍ୱାଚାର୍ଯ୍ୟ। ମାଧ୍ୱାଚାର୍ଯ୍ୟ ଆମର ଏଇ ସମ୍ପ୍ରଦାୟ ମାଧ୍ୱାଚାର୍ଯ୍ୟ ମାଧ୍ୟ ବ୍ରହ୍ମ ମାଧ୍ୟ ଗୌଡ଼ ସମ୍ପ୍ରଦାୟ ମାଧ୍ୱାଚାର୍ଯ୍ୟଙ୍କର ସ୍ଥାନ ରହିଛି ଉଡ଼ୁପି, ସେଠି ରହିଛି ବହୁତ ଲୀଳା ତାଙ୍କର ରହିଛି। ତେଣୁ ଏଇ ଯେଉଁ ଭଗବାନଙ୍କର ଲୀଳା ସବୁ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ଦେବତାମାନେ ସବୁ ଆସି ଭଗବାନଙ୍କର ରାମଚନ୍ଦ୍ରଙ୍କ ଲୀଳାରେ ସାମିଲ ହୋଇଥିଲେ, ତୁଳସୀ ଗୋସ୍ୱାମୀ ତୁଳସୀଦାସ ବର୍ଣ୍ଣନା କରିଛନ୍ତି ଗୋଟେ କାହାଣୀ କେଉଁଥିପାଇଁ ଭଗବାନ ରାମଚନ୍ଦ୍ରଙ୍କର ଲୀଳା ହେଲା। ଏ ନାରଦ ମୁନିଙ୍କ ଅଭିଶାପ, नारदमुनि का अभिशाप बहुत विस्तार प्रसंग रही थी। खाली ये कहवा नारदमुनि थे चिंता कले थे ध्यान करुले तपस्या करुले से भाविले मु जय करी कामदेव को जय करी किसी इंद्रदेव किसी प्रेरणा करना बाधा डाड़ापी बाधा प्रदान करने कि जय करीगले तेणु बहुत आनंद बहुत गर्वे प्रकाश करदे भगवान पाखे शिवजी पाखे प्रथम प्रकाश कले आम गोस्वामी तुलसीदास वर्णना कर तेणु शिवजी कहले तुम्हें मो पाखे वर्णना कल भगवान कह नारायण कह ना कि भगवान कहीदे प्रभु आपण माया को जय कर ठीक अच्छे तेणु जो आसते भगवान माया रचना कले अपूर्व सुंदरी रमणी को देखिले तो देखिले माया तार पूरी दशीभूत होगले चाहिए बहुत करने तेणु भगवान पाक गले कह प्रभु मत गोटे सुंदर रूप दिंतु आपण रूप भि हरि हरिंग रूप भि रूप दिंतु कौन पाई ना मोर गोटे काम अच्छे तेणु भगवान हरि शब्द मर्कट बोली कह जाए माकड़ हरि कह जाए तेणु से मर्कट रूप देदे भगवान तेणु ये जो विश्वमयिनी जो स्वयंवर होता हरि सी होती लक्ष्मीदेवी भगवान को माया द्वारा प्रकाश तो होते तेणु सी आसी पहुँचीगले नारद मुनि भावुंत निश्चित भाव मत ये मोहिनी मत वर्णमाला देवे से वर्णमाला धरी बुलूं ये खाली तक चारिपटे बुलूं अन्य टे हस तेणु ताकि जान लें भगवान ये भाव मत छल कर मर्कट कर तेणु सी अभिशाप दे कहले मोर मत बहुत सुखर आप वंचित करेणु आप जो बहुत करेंगे आपत मत सी वंचित हे एवं मर्कट मान सा फेरी पाइबे कह जाए गोस्वामी तुलसीदास कही जहाँ भी हो तेणु ये जो भगवान लीला रे सब हनुमान आयु पुत्र मारीच एवं हाँ तेणु भगवान अल्प बयस किशोर बयस विश्वामित्र आसी माग ने कहीं मारीच एवं सुभा एम सब यज्ञ बाधा प्रदान करते तेणु विश्वामित्र भगवान रामजी को नहींगले वाल्मीकि रामायण बालकांड बहुत प्रकार रही है संक्षेप कहले तेणु यहाँ जो सही दशरथ जो षष्ठी वर्ष सहस्राणी जातस्य मम कौशिक कृत्रेण उत्पादित स्थायम न राम नेतु मरसि ये कौशिक ये जो किए विश्वामित्र को कौन मु षाठी हजार वर्ष पुत्री प्राप्त होेणु मु प्रदान करें कहले कृत्रेण उत्पाद बहुत कष्ट मुझे प्राप्त होती तेणु मुझे प्रदान करें तुम अन्य कौन मांग माग छोट पा सी किशोर बयस सी कौन अस्त्र मान सब युद्ध कर मुझे जी मोर स्वामी मान अच्छा जहाँ बहुत विस्तार कथा रही तेणु ये भाव नहीं गले विश्वामित्र नहीं गले कृष्ण कौन राम एवं लक्ष्मण को लेकिन गले एवं बाटे राम लक्ष्मण रामजी ताड़का को बद्ध कर भगवान कृष्ण छह दिन में चेतना को बद्ध करते भगवान प्रथम बद्ध हेल्ले ताड़का तापर मित्रा को प्रस्थान कर जो बाटे गला बेले अहल्या उद्धार कर अहल्या अभिशाप गौतम ऋषि अभिशाप देते इंद्र छद बेस गौतम बेस अहल्या सहित मेलन होते एक गौतम देखिले इंद्र को तो अभिशाप दे अहल्या अभिशाप देदे तुम्हें पथर हो जाओ ये जो रही लीलाटी जो भगवान रामचंद्र जाऊ से केवट मत से कथा कही गंगा पार होने पर आसो से कथा पर कह सब तेणु ये भाव में अहल्या उद्धार करापर मिथिलापुरी जा जनक जो सर्त था भागवत मत वर्णना करे धनु जो धनु ପ୍ରାପ୍ତ ହୋଇଥିଲେ ଶିବଧନୁ। ମୁଁ ଶୁଣିଥିଲି ଯେ ଥରେ ପରଶୁରାମ କହିଲେ, ଯେଉଁ ଆସୁଥିଲେ ପରଶୁରାମ କହିଲେ ଜନକପୁରୀ ଯାଇ, ସୀତା ଯେତେବେଳେ ଛୋଟ ଛୋଟ ଥିଲେ, କନ୍ୟା ଥିଲେ, ଛୋଟ କନ୍ୟା, ସେ କହିଲେ ମୁଁ ତାକୁ ବିବାହ କରିବି। ତେଣୁ ଜନକଙ୍କର ଜନକ ହେଉଛନ୍ତି ଭଗବାନ ଜଣେ ବିଭୂତି, ଭଗବତ ଗୀତା ତୃତୀୟ ଅଧ୍ୟାୟରେ ତାଙ୍କୁ ତାକୁ କୁହାଯାଇଛି, ଯଦୁଦା ଆଚରି ଶ୍ରେଷ୍ଠ କର୍ମା ଜନକାଦୟ ଲୋକ ସଂଗ୍ରହ ବ୍ୟବସ୍ଥା ସମ୍ପୋଷଣ କର୍ତ୍ତୁମରସି। ଜନକାଦି ସେମାନେ ସବୁ ତାଙ୍କର ଭଗବତ ଗୀତାରେ ଭଗବାନ ନାମ ନେଇଛନ୍ତି, ତାଙ୍କର ବହୁତ ଶ୍ରେଷ୍ଠ କର୍ମକାଣ୍ଡ ଧାରାରେ ସେ ହେଉଛନ୍ତି ଶ୍ରେଷ୍ଠ ଆଚାର୍ଯ୍ୟ ଥିଲେ। ତେଣୁ ଜନକ ଚିନ୍ତା କଲେ କ'ଣ କରିବା ବର୍ତ୍ତମାନ, ଯେ ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ପରଶୁରାମ, ତେଣୁ ସେ କହିଲେ ଦେଖନ୍ତୁ ପରଶୁରାମ ଭଗବାନଙ୍କର ଅବତାର, କ'ଣ ରାମ ଶସ୍ତ୍ର ଭୂତାମ ହମ୍ କଟନ ଆମର ଏଇଠି ଦେଉନ ଆମର ଇଏ ଅଛି ରାମ ଶସ୍ତ୍ର ଭୂତାମ ହମ୍। ଭଗବତ ଗୀତା ଦଶମ ଅଧ୍ୟାୟ ଭଗବାନ କହିଛନ୍ତି ଶସ୍ତ୍ରଧାରୀମାନଙ୍କ ଭିତରେ ହେଉଛି ରାମ। ସୁଦର୍ଶନ କହୁଛନ୍ତି ରାମ କହିଲେ ଭଗବାନ ଦାଶରଥି ରାମ ଏବଂ ପରଶୁରାମ ମଧ୍ୟ ଯିବେ, ଆଉ ବଳଦେବ ବିଦ୍ୟାଭୂଷଣ କହୁଛନ୍ତି ରାମ କହିଲେ ପରଶୁରାମକୁ ବୁଝାଉଛି। ଯାହା ବି ହଉ, ଏ ଯେଉଁ ସେ ପରଶୁରାମ ତାଙ୍କୁ ଦେଇଥିଲେ ଧନୁ, ଶିବଧନୁ, ଯାହାକୁ ଏହା ପରେ ବର୍ଣ୍ଣନା କରାଯାଏ 300 ଲୋକ ବହନ କରୁଥିଲେ, 300 ଲୋକ ଏତେ ତାଙ୍କର ଥିଲା ଧନୁର, ତା'ର ଥିଲା ଏତେ ଓଜନ ଥିଲା। କିନ୍ତୁ ଭଗବାନ ରାମଚନ୍ଦ୍ର ଯେତେବେଳେ ଯାଇ ପହଞ୍ଚିଲେ ସେ ଧନୁକୁ ଖେଳରେ ଖେଳରେ ଭାଙ୍ଗିଦେଲେ, ତାଙ୍କୁ ଉଠିବା ପରିଶ୍ରମ କରିବାକୁ ପଡ଼ିଲା ନାହିଁ, ଖେଳରେ ଖେଳରେ ଭାଙ୍ଗିଦେଲେ ଏବଂ ସୀତାଦେବୀଙ୍କୁ ବିବାହ କଲେ। ବହୁତ ବିସ୍ତାର ପ୍ରସଙ୍ଗ ରହିଛି, ଆମେ ସେଠି ସଂକ୍ଷେପରେ କହିଦେଉଛେ। ତେଣୁ ଖବର ଗଲା ଏବଂ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ, ଲକ୍ଷ୍ମଣ ତ ଥିଲେ, ଭରତ ଶତ୍ରୁଘ୍ନ ଏବଂ ବାରାତ ସବୁ ଆସିଲେ, ଅଯୋଧ୍ୟାରୁ ଆସିଲେ ବାରାତ, ଏବଂ ଯେଉଁ ଜନକଙ୍କର ଭାଇ କୁଶଧ୍ୱଜ ତାଙ୍କର କନ୍ୟା ମଧ୍ୟ ବିବାହ କଲେ, ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ। ରାମଜୀ ବିବାହ କଲେ ସୀତାଙ୍କୁ, ଲକ୍ଷ୍ମଣ ବିବାହ କଲେ କାହାକୁ, ଉର୍ମିଳାଙ୍କୁ, ଏବଂ ଭରତ ବିବାହ କଲେ ମାଣ୍ଡ୍ୟକୀ, ଶତ୍ରୁଘ୍ନ ବିବାହ କଲେ ସୁତକୀର୍ତ୍ତି। ଏଭଳି ଭାବରେ ବିବାହ କରିଛନ୍ତି, ବିବାହ ଦ୍ୱାରା ସମ୍ପନ୍ନ ହୋଇଛି। ତାପରେ ଯେତେବେଳେ ସେ ଫେରୁଛନ୍ତି, ସେଥିପାଇଁ ପରଶୁରାମଙ୍କ ସହିତ ପରଶୁରାମଙ୍କ କ୍ରୋଧ ହୋଇଛି, ସେ ପ୍ରଦାନ କରିଥିଲେ ସେ ଧନୁ ରାମଜୀ ଭାଙ୍ଗି ଦେଇଛନ୍ତି, କିନ୍ତୁ ତାଙ୍କ ସହିତ କ୍ରୋଧ ତାଙ୍କର ଗର୍ବ ହୋଇଯାଇଛି, କାଗଜ ବର୍ଣ୍ଣନା କରାଯାଇଛି। ସାଉଣ୍ଡଟା ଭଲ ହେଉଛି ନା, ବନ୍ଦ କରିଦେବା ସାଉଣ୍ଡଟା, ଠିକ୍ ଅଛି ତେଣୁ ଭାଗବତ ବର୍ଣ୍ଣନା କରାଯାଇଛି ପରଶୁରାମ ଯିଏକି 21 ଥର ନକ୍ଷତ୍ର କରିଥିଲେ ପୃଥିବୀକୁ, ତେଣୁ ତାଙ୍କର ଗର୍ବ ହୋଇଯାଇଥିଲା, ଭଗବାନ ସେ ଗର୍ବକୁ ଖଣ୍ଡନ କରିଛନ୍ତି। ଏସବୁ ଲୀଳା ସବୁ ରହିଛି, ତେଣୁ ଏସବୁ ବାଳକାଣ୍ଡରେ ବର୍ଣ୍ଣନା କରାଯାଇଛି। ତାପରେ ଆସୁଛି ଅଯୋଧ୍ୟା କାଣ୍ଡ, ଯେଉଁ ଅଯୋଧ୍ୟା କାଣ୍ଡରେ ଭଗବାନ ବର୍ତ୍ତମାନ ଏ ଆମର ଆମର ଶ୍ରୀଶ୍ରୀମଦ ରାଧାମୋହନ ମହାରାଜ ଯେଉଁ ରହିଛି ଆମର ଗୋସ୍ୱାମୀ ତୁଳସୀଦାସଙ୍କର ବର୍ଣ୍ଣନା କରିଛନ୍ତି, ମୁଁ ଶୁଣିଥିଲି ସେଇଟା କହିବି। ତେଣୁ ଏଇଟା ଅଯୋଧ୍ୟା କାଣ୍ଡର କଥା। ଏ ଅଯୋଧ୍ୟା କାଣ୍ଡର ଆରମ୍ଭରେ ମଙ୍ଗଳାଚରଣରେ ମହର୍ଷି ଆମର ଗୋସ୍ୱାମୀ ତୁଳସୀଦାସ ଏଇ କ'ଣ ପ୍ରଣାମଟି କହୁଛନ୍ତି, ନୀଳାମ୍ବଜମ ଶ୍ୟାମଳ କୋମଳାଙ୍ଗମ ସୀତା ସମାରୂପତି ଭାମ ଭାବମ ପାଣୋର ମହାସାୟକ ଚାରୁ ଚାପମ ନମାମି ରାମ ପ୍ରଭୁବଂଶନାଥମ। ତେଣୁ ବହୁତ ଆନନ୍ଦରେ ଅଯୋଧ୍ୟାରେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ବାସ କରୁଛନ୍ତି, ତାଙ୍କର ପତ୍ନୀମାନଙ୍କ ସହିତ ବହୁତ ସୁନ୍ଦର ଲୀଳା ସବୁ ରହିଛି। ତେଣୁ ଏଇଠି ଥରେ ଦଶରଥ ମହାରାଜ ସେ ବସିଥିଲେ ତାଙ୍କର ରାଜଧାନୀ ତାଙ୍କର ଯେଉଁ ସଭାରେ ବସିଥିଲା ବେଳେ ତାଙ୍କର ମୁକୁଟ ଟିକେ ଏପଟ ସେପଟ ହୋଇଗଲା। ଶ୍ରବଣ ସମୀପ ଭୟେ ଶୀତ କେଶା ମନ ଉଜର ଟପନୁ ଅସ ଉପଦେଶା ରୂପ ଯୁପ ରାଜ ରାମ କହୁଁ ଜୀବନ ଜନମ ଲାଉ କେ ନେ। ତେଣୁ ଗୋଟେ ଥର ସେ ଦେଖିଲା ବେଳକୁ କ'ଣ ସମୀପ ଭୟେ ସେ ଦେଖିଲେ ମୁକୁର, ମୁକୁର ମାନେ ଏଇ ଆଇନା ଦେଖିଲେ, राय सुभा मुकुर कर लीना जिते मस्तकर मुकुटी एपट सेपट हो जाता मुकुट को ठीक करने से आईना को देखिले आईना को देखा बेलू मुकुर कर लीना देखा बेलू मस्तक ठीक कला बेलू कौन होती ना देखिले श्रवण समीप भाई शीत केशा कान पाखे कतोटी केश धड़ा पड़ जाइए शीत केशा तेणु मन जराटपन असोपदेशा तेणु से युवा भागले जो मोर बार्धक्य बर्तमान गोटे उपदेश दूची आम जन आचार्य कहते जमराज मेसेज प्रदान करती फाइनाल दूत पठाया पूर्व आग वाणी दे दिखती तुम समय होगा प्रस्तुत हो जमी परीक्षित महाराज सात दिन समय पाई जमराज बार्धक प्रदान करती दे दिखती मेसेज वाणी दे दिखती बर्तमान प्रिपेयर हो मृत्यु प्रिपेयर हो किंतु आम से शुणुन दात भांगला दत दात लगेदे केश धड़ा होगा कड़ा करदे यही भाव में विभिन्न प्रकार जमराज जो वाणी को आम चिंता करूने मृत्यु प्रिपेयर होना तेणु ये भाव नृप युवराज राम को देहु तेणु दशरथ महाराज चिंता कर यही युवराज करदबा बर्तमान राम को राज्याभिषेक करवा जीवन जन्म लाभ कि कत जीवन अच्छी चलो तेणु ये भाव विचार करी जो गुरुदेव का पचारे गोटे सुदिन सुदिन सुमंगल तब ही जब राम हई युवराज तेनाली जो कहले गुरुदेव को गुरुदेव कहले ठीक अच्छे भल कथा ना गोटे भल दिन बाहर करते भल दिन कौन सुदिन सुमंगल तब ही सी हूँ सुमंगल सुदिन हूँ से सबुद गोटे रही शास्त्र में वर्णना कराईटा हूँ सुदिन जिते आम भगवान स्मरण करुचे किंतु से दुर्दिन जो भगवान भूली जाऊे से कथा वैशिष्ट ऋषि कौन सुदिन सुमंगल तब ही जब राम वही युवराज भगवान विषय सबकि सुमंगल मंगल भवन अमंगल हारि मंगल से सब मंगल प्रदान करती मंगल भगवान विष्णु मंगल गर्भध्वज मंगल पुंडरीकाक्ष मंगल पुरुषोत्तम ये भाव में ठीक डिक्लेयर हो गला आसंता काली रामजी राजा हे अयोध्यार राजा हे तेणु चारिड़े अयोध्या सबुआड़े बहुत आनंद उत्सव लगला राम जी अभिषेक हे राम राजा हे भगवान राजा हे श्री राम जय राम जय जय राम श्री राम जय राम जय जय राम सीताराम जय सीताराम सीताराम जय सीताराम राजा राम जय राजा राम राजा राम जय कथा देवता मैंने जानपरले तेणु देवता मानकर मनरे भाड़ी पड़गला देवता मैंने भगवान प्रार्थना करते भगवान आसान देवता कहते प्रथम श्लोक तृतीय अध्याय जो श्लोक अच्छा जे इंद्रारी व्याकुल लोक मृड़ी जुगे जुगे भगवान प्रति जुगे आसी देवता मानकर अरी शत्रु को बध करती तेणु भगवान तो दशरथ राज सिंहासन बसजे अयोध्या राज सिंहासन बसजे आर दूर केमी दूर हम तक दुख असुर केमी विदारण करेंगे तेणु से मैंने जा ब्रह्मा को प्रार्थना कले ब्रह्मा कह कौन कर भगवान स्वराट पुरुष सी जहाँ चाहिए ताे तेणु तीन स्वयं अवध बधावा चोर ही चांदी राति न भावा एमती चोर को चांदी राति भल लगे ना से भाव में देवता मान को अवधर जो बधाई बधाई चलती समस्त आनंद आनंद उत्सव मनाऊँचा भल लगे ना तेनालीरें तो सारद बोली विनय सुर कर बार ही बार पाय कर सरस्वतीवी शरण में गले बारंबार प्रणाम कले सरस्वतीवी को बारंबार प्रणाम भागवत में सरस्वती देवी हूँ शक्ति ଏଥିମଧ୍ୟ ସରସ୍ୱତୀ ଶକ୍ତି ଆମେ ଶୁଣୁଥିଲେ ମହାପ୍ରଭୁଙ୍କର ଲୀଳାରେ ସରସ୍ୱତୀ ଦେବୀ କେମିତି ଦେଇଥିଲେ ବିଦ୍ୟା ଦେଇଥିଲେ କେଶବ କାଶ୍ମୀରକୁ ସରସ୍ୱତୀ ହେଉଛି ଶକ୍ତି ଭାଗବତ ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ସ୍ୱତଃଗୋସ୍ୱାମୀ କହୁଛନ୍ତି ସେ କଥା ନାରାୟଣୀ ନମସ୍କୃତ୍ୟ ନରଞ୍ଚୈବ ନରୋତ୍ତମ ଦେବୀ ସରସ୍ୱତୀ ବ୍ୟାସନ ସରସ୍ୱତୀ ହେଉଛନ୍ତି ଶକ୍ତି ଏଥିରେ ସରସ୍ୱତୀ ଏଥିରେ ସବୁ ଅନେକ ପ୍ରକାର ଶକ୍ତି ଅନେକ ପ୍ରକାର କଥା ରହିଛି ଗୋଟିଏ ଶ୍ଳୋକରେ ଅନେକ ପ୍ରକାର ଅର୍ଥ ରହିଛି ସରସ୍ୱତୀ ସବୁ ଅର୍ଥ କରିଛନ୍ତି କେତେବେଳେ ଇନ୍ଦ୍ର ଭଗବାନ ଗାଳି ଦେଇଛନ୍ତି ସରସ୍ୱତୀ ଦେବୀ ତାକୁ ସ୍ତୁତିରେ ପରିଣତ କରିଛନ୍ତି ତେଣୁ ସରସ୍ୱତୀ ଦେବୀଙ୍କ ବାଏଁ ହତକା ଖେଲ ସବୁକିଛି କରିଦେବେ ଆମେ ଗୋଟେ ପଢ଼ୁଥିଲି ଗୋଟେ ହିନ୍ଦୀ ସିନେମା ଗୋଟେ ଥିଲା ଥ୍ରୀ ଇଡ଼ିଅଟ୍ସ ଦେଖିଛନ୍ତି କି ତାହେଲେ ଜଣେ ରହିଛି ସେ ଜାଣିନି ଭଲରେ ହିନ୍ଦୀ ସେ ତାକୁ କୌଣସି କାରଣରୁ ହିନ୍ଦୀଟେ ଶିଖିଛି ତାକୁ ଇଏ ଜଣେ ତାକୁ ଏଭଳି କରିଦେଲେ ଚମତ୍କାରକୁ ଚମତ୍କାରକୁ ଚମକୁ ବଳ କରିଦେଲେ ବଳାତ୍କାର ସେଇଭଳି ଭାବରେ ସରସ୍ୱତୀ ଦେବୀଙ୍କର ବାଏଁ ହାତକା କରାମତି ସବୁ ଚେଞ୍ଜ କରିଦେବେ ଟିକିଏ ଏପଟ ସେପଟ କରିଦେବେ ବୁଦ୍ଧିକୁ ବିଗଡ଼େଇ ଦେବେ ହଁ କୁମ୍ଭକର୍ଣ୍ଣ ଯେଉଁ ଆସିଲା ଭଗବାନଙ୍କୁ ପ୍ରାର୍ଥନା କରିବା ପାଇଁ ବ୍ରହ୍ମା ଯାଇ ପହଞ୍ଚିଲେ କୁମ୍ଭକର୍ଣ୍ଣ କହିଲା ନିଦ୍ରା ନିଦ୍ରା ନ ଅଛି ସେଇଟା ମୁଁ କହିବି ସେଇଟା କାଲି କରିବା ସେଇଟା ମାନେ ଟିକିଏ ଏପଟ ସେପଟ ହେଇଛି ଖାଲି ନାଇଁ ସଂସ୍କୃତ ଶବ୍ଦ ତ ସଂସ୍କୃତରେ ସେ କହିଛନ୍ତି ଯାହା ତେଣୁ ଇଏ ଯେଉଁ କଥା ଆସିଲା ରାବଣ କଥା ସମୟରେ ଆମେ ସେଇଟା କହିବା ତେଣୁ ଇଏ ଶାରଦ କହିଲେ ସରସ୍ୱତୀ ଦେବୀ ସିଏ କହିଲେ କ'ଣ କରିବା କାହାର ମତକୁ ପରିବର୍ତ୍ତନ କରିବା ଯାହାର ମତି ବହୁତ ଦୁର୍ମତି ତାକୁ ଚେଞ୍ଜ କରିବାକୁ ସୁବିଧା ହେବ ଯାହାର ସୁମତି ଯାହାର ଅଛି ତାକୁ ଚେଞ୍ଜ କରିହେବନି କରିବାଟା କଷ୍ଟ ତେଣୁ କ'ଣ କଲେ ଖୋଜିଲେ ଅଯୋଧ୍ୟାରେ କିଏ ଅଛି ଦୁର୍ମତିବାଲା ତେଣୁ ନାମ ମନ୍ଥରା ମନ୍ଦମତି ଚେରି କୈକେଇ କେରି ମନ୍ଥରା ମନ୍ଥରା ମନ୍ଥର ମାନେ ସବୁ ସ୍ଲୋ ଜିନିଷ ମନ୍ଥର ତା ନାମ ହେଇଛି ମନ୍ଥରା ସୁବୁଲି ସେ ଥିଲା ନାମ ମନ୍ଥୁରା ଦେବୀ ଜାଣିଦେଲେ ତେଣୁ ଅଜସ ପେଟାରୀ ତାହା ହିଁ କରି କରି ଘିଏରା ମତି ଫେରି ଅଜସ ପେଟାରୀ ଅଜସ ପେଟାରୀ କହିଲେ ତାର ଅପଦଶ ହେବ ଏଇଭଳି ଭାବରେ କହିଲେ ତାର ଅପଦଶ ହେବ କିନ୍ତୁ ଭଗବାନଙ୍କ ଲୀଳାରେ ଅପଦଶ ମଧ୍ୟ ଦଶ ଭଗବାନଙ୍କ ଲୀଳାରେ ମନ୍ଥରା ଯେଉଁ ସାହାଯ୍ୟ କଲା ଯାହା ତାଙ୍କ ବିରୁଦ୍ଧରେ କଲେ ମଧ୍ୟ କିନ୍ତୁ ଭଗବାନ ରାମଜୀଙ୍କର ସମୟରେ ତାଙ୍କର କଥା ବି ଆସୁଛି ମନ୍ଥରା କଥା ଯାହାକୁ ଅଜସ ପେଟାରୀ ବୋଲି କହିଲେ ଅଜସ ପେଟାରୀ ଯଶର ସେ ପ୍ରାପ୍ତ ହେବ ନାହିଁ ତାର ପତିକୁ ପରିବର୍ତ୍ତନ କରିଦେଲେ ତେଣୁ ଏଇ ଯେଉଁ ବଧାଇ ଚାଲିଛି ଯେଉଁ ଅଯୋଧ୍ୟାରେ ଏଇଟାକୁ ଦେଖି କରୋ ବିଚାରି କୁବୁଦ୍ଧି କୁଜାଡ଼ି କୁବୁଦ୍ଧି ଭଗବାନ ତାର ବୁଦ୍ଧି ତ ଏତେ ଭଲ ନଥିଲା ସରସ୍ୱତୀ ତାର ବୁଦ୍ଧି କୁବୁଦ୍ଧି କରିଦେଲେ କୁଜାତି ସେ ନିମ୍ନ ଜାତିରେ ଥିଲା ତେଣୁ ହୋଇ ଅକାଜୁ କବନି ବିଧି ରାତି ଏଇ ରାତିରେ ରାତି ପାଇଲେ ଅଯୋଧ୍ୟା ରାଜା ହେବେ ସେ କହିଲା କେମିତି ମୁଁ ଏଇଟାକୁ ଅକାଜୁ କରିଦେବି ବନ୍ଦ କରିବି ବିଧିର ବିଧାନ ମୁଁ କରିଦେବି ଅନ୍ୟ କରିଦେବି କିଏ କରିବ ଆନ କହିଲା ମୁଁ ଆନ କରିଦେବି ଦେଖି ରାଗି ମଧୁ କୁଟିଲ କିରାତି ଜିମି ଗମ ତକଉ ତକଇ ଲେଉଁ କହି ଭାତି ଚେଷ୍ଟା କଲ କେମିତି କ'ଣ କରି ମଧୁ କୁଟିଳ କିରାତି ବହୁତ ସୁନ୍ଦର କଥାକୁ କେମିତି କୁଟିଳ କରିଦେବ ଏ କଥା ଚିନ୍ତା କରୁଛି ତେଣୁ ଭରତ ମହାତ କହିଁ ଗାଇ କୁଲ ଖାନି ଏଇ ଭରତ ମାଙ୍କ ଗଲେ ମାଙ୍କର କୈକେଇକର ସେ ଦାସୀ ଥିଲେ କା ଆନମଣି ହସି କହ ହସି ରାନି ତେଣୁ ବହୁତ ମୁହଁ ଫୁଲେଇକି ଯାଇଥିଲା ତେଣୁ କୈକେଇ କହୁଛନ୍ତି କ'ଣ ପାଇଁ ତୋର ମନ୍ଦୁକ ହେଇଛି ଉତ୍ତର ଦେଇ ନା ନେଉ ଶାଶୁ ସେ ଉତ୍ତର ଦେଉନାହିଁ ଖାଲି ଦୀର୍ଘଶ୍ୱାସ ନେଉଛି ନାରୀ ଚରିତ କରି ଢରାଇ ଆସୁ नारी मैंने स्त्री लोक मैंने स्वभाव क्रंदन करेंगे नारी छोट पिला बड़ हूँ क्रंदन तेणु से क्रंदन करने आरंभ कले तेणु राणी जिते कहले हंसी कहे राणी गाल गड़ तोरे दिन लखन शीख असमान मोरे तोर बहुत बड़ सब मूर्खामी सब रही लक्षण लक्षण कमी शासन कले कि शिक्षा दे कि भाव में कहला बेलू सुनिप्रिय वचन मलिन मन जानी झूकि रानी अब रहु अरगानी सुनिया से कबहू कहसी घर फेहरी तब धरी जीव कड़ तोरी तेणु एक कहले मंथरा तार मंथर गति तार दुर्बुद आरंभ कला कथा तुम जानिन माँ तुम जानिन भय कौशल ही विधि अति दाहीन कौशल्या वर्तमान रामचंद्र राजा हे रामचंद्र राजा हे बहुत विस्तार रही है संक्षेप कौन कहीं आम बहुत ये रही तेणु सबू पंदर दिन है सब चली मिचर कहला तुमको राजा कहना कौशल्या वर्तमान बहु कौशल्या विधि अति दाहीन तार गर्व बहुत है कौशल्यार पुत्र राजा हे तुम पुत्र को बंदी कर रखे ये भाव कहले सुनिप्रिय वचन मलिन मन जानी झुंकी रानी अब रहु उर्गानी कथा शुणी से कहते पुण्य से कब कहसी घर पोरी आरे तु घर को आम घर को भांगे बसु तब धरी जीव कढ़ तोरी यदि एक आउ थे कहबू तोर जीव को आम करदेवी जीव काटिदेबू ये भाव में कहले जो चुप रहीगले कि जो कथाटी कहीदे से कथा तर रिएक्शन आरंभ हो गला तेणु बर्तमान से पचार कौन कह कौन घटनाटा कौन है ना मुझे कह मोर जीव काटिदे मुझे कथा कमी कह मोर जीव तो काटिदे आप बहुत बुझा सुझा कलापर से कहते जो रही आमर कई सी कहते राम मत ये भल पाए माँ का अपेक्षा मत बेस भल पाए तेणु ये कहते मंथरा कहते बर्तमान से दिन चलीगला राम आउ से नहांती राम आउ से नहांती तेणु राम कौशल्या सम सब महतारी राम ही सहज सुभाव पियारी मो पर करही सने विशेषी मैं कर प्रीति परीक्षा देखी परीक्षा कर देखी राम मत बहुत भल पाए माँ अपेक्षा मत मत बेस भल पाए मुझे राम भविष्य जब मुझे जन्म नेबी स्त्रीटे हेबी मुझे चाहूँगी राम मोर पुत्र हूँ और सीता मोर पुत्रवध हूँ ये भाव चाहूँगी कितु ये कहते जे वर्तमान सब चेंज परिवर्तन हो जाए भितर तुम जापर ना पंदर दिन है सब चली अयोध्या एमती सब उत्सव मना हो रामजी तुम पुत्र को पठे मामु घर पठे ननिहाल पठे कारण जब सी आसवे का बाधा डाली प्रदान करेंगे से पठे राजा तुमको ये तुम प्रिय कथा तुमको कही ना कथा ये भाव छपेक रही भाव जो कहीदे मत परिवर्तित होगा आमर सी सब राधा महाराज कहती मैंने केमी मत ये भल पाते स्वामी को ये भल पाते रामजी को ये भल पाते किंतु असत्संग प्रभाव में किभि हो जा तेणु असत्संग के रही असुविधा आम चिंता करना सत्संग जमी सुविधा जमी रही भाव असत्संग असुविधा रही ये असत्संग द्वारा मत परिवर्तित होगा कई कई भल पाते गोटे कथार सरस्वती आसला ये सरस्वती देवी ये शक्ति आसला ଏଭଳି ବିଗାଡ଼ି ଦେଲେ କଥା ଦ୍ୱାରା ସବୁ ବିଗୁଡ଼ି ଗଲା। ତେଣୁ କଥାର କେତେ ମହତ୍ତ୍ୱ ରହିଛି ଏହି କଥା ଦ୍ୱାରା। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଭଗବାନଙ୍କର ନାମ ଦ୍ୱାରା ଆମେ ଭଗବଦ୍ଧାମକୁ ଚାଲିଯିବା, କିନ୍ତୁ ସେହି କଥା ପୁଣି ଆମକୁ ନର୍କକୁ ମଧ୍ୟ ନେଇଯିବ, ସେହି ଅବସ୍ଥା ହେବ ବର୍ତ୍ତମାନ। ଅବଶ୍ୟ ଭଗବାନଙ୍କ ଲୀଳା ଗୁଢ଼ କପଟ ପ୍ରିୟ ବଚନ ସୁନୀତିୟ ଅଧର ବୁଦ୍ଧି ରାଣି ସୁରମାୟା ବସ ବୈରେଣୀ ଶ୍ରୁହୃଦ ଜାହାନୀ ପ୍ରତି ଆଣି। ବର୍ତ୍ତମାନ ଏ ଯେଉଁ କପଟ କଥା କହିଲେ ବର୍ତ୍ତମାନ ବଦଳିଗଲା, ଅତି ପରିବର୍ତ୍ତିତ ହୋଇଗଲା। ତୋଶିଲାଙ୍କର କୈକେୟୀଙ୍କର ଅତି ପରିବର୍ତ୍ତିତ ହୋଇଗଲା। ତେଣୁ ସେ କହୁଛନ୍ତି ଏଭଳି କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ ଇଏ ମଧ୍ୟ ଦାସୀ ମଧ୍ୟ ବହୁତ ଭାବରେ ଆଉ ଭଳିଆ ଭାବରେ ତାକୁ ମୁଣ୍ଡକୁ ଖରାପ କଲା। ତେଣୁ ଏଇଭଳି ଭାବରେ ସେ କ୍ରନ୍ଦନ କରିବା ପାଇଁ ଆରମ୍ଭ କରୁଛନ୍ତି। ସେହି ସମୟରେ କହୁଛନ୍ତି ଦେଖନ୍ତୁ ଭାବିଲା, ଇଏ ଭାବୁଛି ମନ୍ଥରା ଯଦି ଇଏ ଯେଉଁଭଳି ଭାବରେ କ୍ରନ୍ଦନ କଲେଣି ହାର୍ଟ ଫେଲ୍ ହେଇଯିବ, ଆମର ହାର୍ଟ ଫେଲ୍ ହେଇଗଲେ ଗଲା ସରିଲା ସବୁ ସରିଯିବ। ତେଣୁ ତାଙ୍କୁ ଦେଉଛନ୍ତି, କହୁଛନ୍ତି ଦେଖନ୍ତୁ ରାଣୀ, ରାଣୀ ମା କିଛି ଚିନ୍ତା କରିବାର ଦରକାର ନାହିଁ, ବର୍ତ୍ତମାନ ତ ସମୟ ଅଛି, ଆମେ ପରିବର୍ତ୍ତନ କରିଦେଇପାରିବା। କେମିତି ନା, ମୁଁ ପଚାରିଥିଲି ଜ୍ୟୋତିଷମାନଙ୍କୁ, ଜ୍ୟୋତିଷମାନେ କହିଥିଲେ ଯେ ଭରତ ରାଜା ହେବେ। ସେ କହିଥିଲେ ଭରତ ରାଜା ହୋଇପାରିବେ ନା, ଆପଣ ଯଦି ମୋ କଥା ମାନିବେ ତାହେଲେ ସବୁ ହୋଇପାରିବ। ତେଣୁ ସେ କହୁଛନ୍ତି ପରମ ତୋ ବଚନ ପର ସକଉ ପୁତ ପତି ତ୍ୟାଗୀ କହସି ମୋର ଦୁଃଖ ଦେଖି ବଡ଼ କସନ କରାଉ ହିତ ଲାଗି। ଏ ମନ୍ଥରା ତୁମେ ଯଦି କହିବ ମୁଁ ତୁମ କଥା କ'ଣ ମାନିବି, କ'ଣ ଶୁଣିବ, କ'ଣ ପ୍ରମାଣ ଦେବି, ତୁମେ ଯଦି କହିବ ବର୍ତ୍ତମାନ ମୁଁ କୁହକୁ ନେଇ ପଡ଼ିବି, ମୋର ପତି ପୁତ୍ରଙ୍କୁ ତ୍ୟାଗ କରିଦେବି ତୁମ କଥାରେ। ଏଭଳି ଭାବରେ ତାଙ୍କର ମତି ବିଗିଡ଼ି ଗଲା। ତେଣୁ କହିଲେ ଦେଖ ବର୍ତ୍ତମାନ ବି ସମୟ ଅଛି, ତୁମେ ପରିବର୍ତ୍ତନ କରିଦେଇପାରିବ। ନା କେମିତି, ନା ତୁମର ମନେ ଅଛି ତୁମର ସ୍ୱାମୀ ତୁମକୁ ଦୁଇଟି ବର ଦେଇଥିଲେ, ଯେତେବେଳେ ରାଜା ଦଶରଥ ମହାରାଜ ସ୍ୱର୍ଗରେ ଯାଇ ଯୁଦ୍ଧ କରୁଥିଲେ ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କ ବିରୁଦ୍ଧରେ, ସେହି ସମୟରେ କୈକେୟୀ ତାଙ୍କୁ ସାହାଯ୍ୟ କରିଥିଲେ। କେତେଜଣ କୁହନ୍ତି କୈକେୟୀ ପିଲାଦିନେ ଏଭଳି ଦୃଷ୍ଟାନ୍ତ ଥିଲେ, ମୁନିମାନେ ଅଭିଶାପ ଦେଇଥିଲେ ତାର ଆଙ୍ଗୁଠି ଯେଉଁ ରହିଛି ଆଙ୍ଗୁଠିଟା ଲୁହା ଭଳିଆ କାର୍ଯ୍ୟ ଲୁହା ହୋଇଯିବ, ଆଉ କାର୍ଯ୍ୟ କରିପାରିବ ନାହିଁ, ଆମେ ଯଦି ଆଙ୍ଗୁଠି ମୋଡ଼ୁଛି ସବୁ କାର୍ଯ୍ୟ କରିବ କିଛି ହୋଇପାରିବ ନାହିଁ, ଏଭଳି ଭାବରେ ଅଭିଶାପ ଦେଇଥିଲେ। ତେଣୁ ତାପରେ ସେ ପୁଣି ତାକୁ ନେଇଗଲେ, ଅଭିଶାପ ଫେରେ ନେଲେ, କିନ୍ତୁ ଯେତେବେଳେ ଚାହିଁବେ ସେଇଟା ହୋଇପାରିବ ବୋଲି କହିଥିଲେ। ତେଣୁ ଯେତେବେଳେ ରଥରେ ବସି ଯୁଦ୍ଧ କରୁଥିଲେ ସେ ସେମାନେ ଚକଟା ମୁଗୁଳି ଯାଉଥିଲା, ତେଣୁ ସେ ନିଜ ଆଙ୍ଗୁଠି ଦେଇକରି ସେଠାକୁ ରକ୍ଷା କରିଥିଲେ, ଲୁହା ଭଳିଆ କାର୍ଯ୍ୟ କରିଥିଲା ତାଙ୍କର ଆଙ୍ଗୁଠି। ତେଣୁ ତାଙ୍କୁ ଦୁଇଟି ବର ପ୍ରଦାନ କରିବା ପାଇଁ କହିଥିଲେ। ବର୍ତ୍ତମାନ ହଁ ମୋର ମନେ ପଡ଼ିଲା ନା ବର୍ତ୍ତମାନ ସମୟ ଆସିଛି ସେଇ ଦୁଇଟି ବର ମାଗିବା ପାଇଁ, କିନ୍ତୁ କେମିତି ମାଗିବ ଇଂଲିଶ ମାଗିବ ନାହିଁ, ତୁମେ କଳା ଯେଉଁ କୋପଗୃହ ରହିଛି ସେ କୋପଗୃହରେ ରହିବ। ତେଣୁ ଦଶରଥ ମହାରାଜ ଯେତେବେଳେ ତୁମର ଅନୁନୟ ବିନୟ କରିବେ କିଛି କହିବ ନାହିଁ, ଯେତେବେଳେ ରାମଜୀଙ୍କର ଶପଥ ଖାଇବେ ଯାଇକି କହିବ ସେତେବେଳେ ଦୁଇଟି ବର କଥା କହିବ। ତେଣୁ ଦୁଇଟି ବରରେ ପ୍ରଥମ ବର ହେଉଛି ମୋର ପୁତ୍ର ରାଜା ହେବ, ପ୍ରଥମ କହିବ ମୋର ପୁତ୍ର ରାଜା ହେବ, କାହିଁକିନା ଯଦି କହିବ ରାମ ବନବାସ କହିଦେବ ତାପରେ ସେ କାଳେ ପୁଣି ହାର୍ଟ ଆଟାକ୍ ହେଇଯିବ, ଅସୁବିଧା ପୁଣି ହେବ। ତେଣୁ ପ୍ରଥମେ କହିବ ମୋର ପୁତ୍ର ରାଜା ହେବ, ଦ୍ୱିତୀୟରେ କହିବ ରାମ 14 ବର୍ଷ ବନବାସ ଯିବେ। ଏକଥା କହି ପଠେଇଲେ, ତେଣୁ ରାଜା ବହୁତ ଆନନ୍ଦରେ ସବୁ ଉତ୍ସବ ମନୁଷ୍ୟ ମନେଇବା ପାଇଁ ବ୍ୟବସ୍ଥା କରି ଆସିଛନ୍ତି। ପ୍ରଥମେ ଖବର ଦେବା ପାଇଁ ଆସିଛନ୍ତି କାହାକୁ, କୈକେୟୀକୁ, କିନ୍ତୁ କୈକେୟୀ ଶୁଣିଲା ବେଳକୁ କ'ଣ ନା କୈକେୟୀ ଗୋପଗୃହରେ, ଗୋପଗୃହରେ ଯେତେବେଳେ ଶୁଣିଦେଲେ ତାଙ୍କର ମଧ୍ୟ ଭୟ ଆରମ୍ଭ ହୋଇଗଲା। ଏତେ ସୁନ୍ଦର କଥା, ଏତେ ଆନନ୍ଦର କଥା, କୈକେୟୀ କାହିଁକି ଗୋପଗୃହରେ ରହିଲେ, ତାଙ୍କର ଚିନ୍ତା ପଡ଼ିଗଲା। ତେଣୁ ତେଣୁ ସେ କହିଲେ ବହୁତ ଅନ୍ୟ ଭିନ୍ନ କଲା ପରେ ଦଶରଥ ଯାଇ କହିଲେ, ସେତେବେଳେ ମନ୍ଥର ଆମର କହିକି କହୁଛନ୍ତି ମାଙ୍କୁ ମାଙ୍କୁ କହି ଭଗବାନ ଦଶରଥ ଯାଇ ପ୍ରଥମେ ଏ କଥା କହିଦେଲେ ଯେ ପ୍ରାଣ ଯାଇ ପର ରଘୁକୁଳ ରୀତି ସଦାଚରି ଆଇ, ପ୍ରାଣ ଯାଇ ପର ବଚନ ଯାଇ, ଇଏ ମନେ ପକେଇଦେଲେ। ଆପଣ କହୁଛନ୍ତି ସବୁବେଳେ ମାଙ୍କୁ ମାଙ୍କୁ କହି କହୁ ପିଅ କହୁ ନ ଦେଉ ନ ଲେହୁ ଦେନ କହେଉ ବରଦାନ ଦୁଇ ତେଉ ପାବତ ସନ୍ଦେହ। ତେଣୁ ଯେତେବେଳେ ବହୁତ ବୁଝାସୁଝା କଲେ ସେତେବେଳେ କହିକି ହସିକିରି କହିଲେ, ଆପଣ ସବୁବେଳେ କହୁଛନ୍ତି ମୋତେ ମାଗିବା ପାଇଁ ଦୁଇଟା ବର, କିନ୍ତୁ କେବେ ଦେଉନାହାନ୍ତି। ଆଉ ଦେନ କହୁ ବରଦାନ ଦୁଇ ତେଉ ପାବତ ସନ୍ଦେହ, ବର୍ତ୍ତମାନ ମୋର ସନ୍ଦେହ ହୋଇଗଲାଣି ସେ ବର ଦେବେ କି ନାହିଁ। ବର ସନ୍ଦେହ ରଘୁକୁଳ ରୀତି ସଦା ଚାଲି ଆଇ, ପ୍ରାଣ ତୋର ବଚନ ନ ଯାଇ, ରଘୁକୁଳ ରୀତି ଏଇଟା ହେଉଛି ମୁଁ ପ୍ରାଣ ଦୁଇଟା ବଚନ ମୁଁ ଭୁଲି ଯାଇଥିଲି, ଦୁଇଟା ବର କ'ଣ ମୁଁ ଚାରିଟା ବର ଦେବି। ତୈପର ରାମ ଶପଥ କରି ଆଇ ସୁକୃତ ସ୍ନେହ ଅବଧି ରଘୁ ରାଇ, ରାମ ପ୍ରାଣ ଦେଇକରି କହୁଛନ୍ତି ମୁଁ ଦେବି ତୁମକୁ ଦୁଇଟା କ'ଣ ବର ଚାରିଟା ବର ମୁଁ ଦିଅ। ଏ କଥା ଯେଉଁ କହିଲେ କହିଲେ ଆମର ଦୁଇଟା ବର ତ ସମସ୍ୟା ହେଇଯିବ, ଆଉ ଚାରିଟା ଆଉ ଅଧିକା କ'ଣ ଦରକାର ନା କ'ଣ ବର ମାଗୁଛୁ ମାଗ। ସୁନ ପାନ ପ୍ରାଣ ପ୍ରାଣ ପ୍ରିୟ ଭାବତ ଜିକି ଜିକା ଦେଉ ଏକ ବର, ହେ ପ୍ରାଣପ୍ରିୟ ହସି ହସି କହୁଛନ୍ତି ପ୍ରାଣପ୍ରିୟ ଗୋଟିଏ ବର ଦିଅନ୍ତୁ ନା କହୁନ କ'ଣ ବର ନା ବର ଭରତ ହିଁ ଟିକା ଭରତ ରାଜା ହେବେ, ଭରତ ରାଜା ହେବେ ମୁଁ ତ ଚାହୁଁଥିଲି ଭରତ ରାଜା ହେବା ପାଇଁ, ଭରତକୁ ଦେଲେ ପ୍ରଦାନ କଲେ ସେ ନେବେନି ବୋଲି ମୁଁ ରାମକୁ ଦେଲି, ଭରତଙ୍କର କିଛି କମ୍ ଗୁଣ ନାହିଁ, ଭରତ ରାଜା କିଛି ଅସୁବିଧା ନାହିଁ, ଟକି ପଠେଇବା ମାମୁଁ ତାଙ୍କୁ ଖବର ପଠେଇବା ତାଙ୍କୁ ରାଜା କରିଦେବା ଆଉ କ'ଣ ନା। ମାଙ୍କୁ ଦୁଷର ବର କର ଜୋରି, ଆପଣଙ୍କ ପାଖରେ ପ୍ରାର୍ଥନା କରି କହୁଛି କ'ଣ ପୁରଭୁ ନାଥ ମନୋରୋଧ ମେରି, ମୋର ପୂର୍ବରୁ ଏଇ ମନୋରଥ ରହିଛି ନା କ'ଣ କହୁନ କ'ଣ ଦରକାର ତୁମର ନା ତାପସ ବେଶ ବିଶେଷ ଉଦାସୀ, ତାପସ ବେଶ ବିଶେଷ ଉଦାସୀ ଚଉଦ ବରଷି ଚଉଦ ବରିଷ ରାମ ବନବାସ। ଏଇ କଥା ଯେତେବେଳେ କହିଦେଲେ ଯେ ଦଶରଥ ମହାରାଜ ଯିଏକି ବଜ୍ରକୁ ସହି କରି ସହି କରିପାରନ୍ତି, ଦେବତାମାନଙ୍କ ସହିତ ଯୁଦ୍ଧ ଅସୁରମାନ ବିରୁଦ୍ଧରେ ଯୁଦ୍ଧ କରୁଥିଲେ, କିନ୍ତୁ ଏଇ ଏଇ ବଜ୍ରଟିକୁ ସହି କରିପାରିଲେ ନାହିଁ, ଆଉ ପଡ଼ିଗଲେ ତଳେ ପଡ଼ିଗଲେ, ଯେଉଁ ବସିଥିଲେ ଆସନରେ ତଳେ ପଡ଼ିଗଲେ। ତେଣୁ ଏଇଭଳି ଭାବରେ ଚାଲି ତାଙ୍କର କ୍ରନ୍ଦନ ଚାଲିଛି, ଦଶରଥ ମହାରାଜଙ୍କର କ୍ରନ୍ଦନ ଚାଲିଛି। ଆମର ଏଥିରେ ବର୍ଣ୍ଣନା କରାଯାଇଛି ବାଲ୍ମୀକି ରାମାୟଣରେ ଯେ ତିଷ୍ଠି ଲୋକ ବିନା ସୂର୍ଯ୍ୟ ସତ୍ସଙ୍ଗ ବା ଶରଣ ବିନା ନନ୍ତୁ ରାମଂ ବିନା ଦେହେ ତିଷ୍ଠତୁ ମମ ଜୀବିତ। ହେ ପ୍ରିୟେ ଆଉ ପ୍ରିୟେ କହିବେ ନାହିଁ, ଚଣ୍ଡାଳମଣି ବୋଲି ପଚାର କହିଦେଲେ ସମ୍ବୋଧନ କରିଦେଲେ, ଏତେ ଉନ୍ନତ ତୁମର ଥିଲା ତୁମ ବୁଦ୍ଧି ଏଭଳି ଭାବରେ ମନ୍ଦ ହେଇଯାଇଛି, ତିଷ୍ଠି ଲୋକ ବିନା ତୁମେ ନିଜେ ବିଧ ହେବା ପାଇଁ ଚାହୁଁଛ, ତିଷ୍ଠି ଲୋକ ବିନା ସୂର୍ଯ୍ୟ, ବିନା ସୂର୍ଯ୍ୟରେ ଲୋକ ବଞ୍ଚିପାରିବେ ଆକ୍ଚୁଆଲି ଯେତେବେଳେ ପ୍ରଳୟ ହେବ ସେ ସମୟରେ ଆଉ ବର୍ଷା ହେବ ନାହିଁ, ଶହେ ବର୍ଷ କାଳ ବର୍ଷା ହେବ ନାହିଁ, ଶହେ ବର୍ଷ କାଳ ବର୍ଷା ହେବ ନାହିଁ, ଭୀଷଣ ସୂର୍ଯ୍ୟ ଅଗ୍ନି ହେବ, ତାପରେ ଶହେ ବର୍ଷ ଭୀଷଣ ବର୍ଷା ହେବ, ପ୍ରଳୟ ହୋଇଯାଇଛି, ପ୍ରଳୟ ପ୍ରୟୋଗ ଜଳ ଆସିଯିବ ସେତେବେଳେ। ତେଣୁ ସେ କହୁଛନ୍ତି ସୂର୍ଯ୍ୟଙ୍କ ବିନା ଲୋକମାନେ ବଞ୍ଚିପାରନ୍ତି ବା ଶସ୍ୟ ବଞ୍ଚିପାରେ ବା ଶସ୍ୟ ବା ଶରୀରଙ୍କ ବିନା, ଶସ୍ୟ ଯେଉଁ ରହିଛି ବିନା ଜଳରେ ଶସ୍ୟ ବଞ୍ଚିପାରିବ ନାହିଁ, କିନ୍ତୁ ତଥାପି ଶସ୍ୟ ବଞ୍ଚିଯାଇପାରେ, କିନ୍ତୁ ନନ୍ତୁ ରାମ ବିନା ଦେହେ ତିଷ୍ଠତୁ ମମ ଜୀବିତ, ରାମଙ୍କ ବିନା ମୁଁ ବଞ୍ଚିପାରିବି ନାହିଁ, ତୁମେ ବିଧବା ହେବା ପାଇଁ ଚାହୁଁଛ ଯଦି ତାହେଲେ ଏଇଟା ଗ୍ରହଣ କର, କିନ୍ତୁ ஸ்ரீ நக்ஷட் பந்தா கைகை இப்படி அவரே ஜெனு ராத்தி பாய்கலா சமஸ்து வெஸ்த ஹோசந்தி கெமிதி ராத்தி பாய்வ ராமக்கர ஹவ ராஜாபிஷேக ஹவ கிந்து ராத்தி பாய்கலாணி தசரத் மகாராஜ உட்டு நான் சேர்ந்து மங்களவாத்திய கொடுத்து சமஸ்தே ସବୁ ମଙ୍ଗଳବାଦ୍ୟ କରାଯାଏ ସକାଳେ ମାଙ୍ଗଳିକ ସବୁଦିନ ଦଶରଥ ତିନିଟା ଚାରିଟା ବେଳେ ଉଠିଯାଆନ୍ତି କିନ୍ତୁ ଆଜି ଉଠୁନାହାନ୍ତି ଦଶରଥ ତାଙ୍କ ଭବନରେ ନାହାନ୍ତି ସେ ଗୋପଭବନରେ ରହିଛନ୍ତି ଦଶରଥଙ୍କ ଭବନରେ ଭାଟମାନେ ସବୁ ସଙ୍ଗୀତ ଗାୟନ କରୁଛନ୍ତି ଦଶରଥ ମହାରାଜଙ୍କୁ ଜୟ ହେଉ ଏଇଭଳି ଭାବରେ ସଙ୍ଗୀତ ଗାୟନ କରୁଛନ୍ତି କିନ୍ତୁ ଉଠୁନାହାନ୍ତି ତାହାପରେ ଜାଣିଲେ ଏଇଭଳି ଭାବରେ ଯଦି ପଠାଇଲେ ଅନ୍ୟମାନେ ପଠାଇଲେ ମନ୍ତ୍ରୀଙ୍କୁ ପଠାଇଲେ ସୁମନ୍ତ୍ରୀଙ୍କୁ ପଠାଇଲେ ସେତେବେଳେ ସେ ଯାଇ ବୁଝିଲେ ଦେଖିଲା ବେଳକୁ ସେ ଯାଇ ଅଛନ୍ତି ଗୋପଭବନରେ ଗୋପଭବନ ଦଶରଥଙ୍କର ଅବସ୍ଥା ଦେଖି ସେ ମଧ୍ୟ ଅବାକ ହୋଇଗଲେ ଇଏ ଗୋପ ବସ୍ତ୍ର ପ୍ରଧାନ କରିଛନ୍ତି କୈକେୟୀ ତେଣୁ କୈକେୟୀ କହିଲେ ଯେ ରାମଚନ୍ଦ୍ରଙ୍କୁ ଡାକ ଆମର ଏଠି କଥା ତାଙ୍କୁ କହିବାର ଅଛି କଥା ସେ ଆସିଲା ପରେ ଯାଇ ଯାହା ହେବ ଏଇଭଳି ଭାବରେ ତ କହିଲେ ସୁମନ୍ତ ଯାଇ ରାମଜୀଙ୍କୁ ଡାକୁଛନ୍ତି ତେଣୁ ଏଭଳି ଭାବରେ ରାମଜୀଙ୍କୁ ବିଦାୟ ଯିବେ ଅଯୋଧ୍ୟା କାଣ୍ଡର ଏଇଠି ଭଗବାନ ରାମଚନ୍ଦ୍ର ଅଯୋଧ୍ୟାରୁ ବିଦାୟ ନେଇକରି ବଣରେ ପ୍ରବେଶ କରିବେ ତେଣୁ ଅରଣ୍ୟକାଣ୍ଡ ଆରମ୍ଭ ହେବ ବହୁତ ଲୀଳା ରହିଛି ଭାଗବତରେ ଏବଂ ଚୈତନ୍ୟ ଚରିତ୍ରରେ ଆମର ଅଯୋଧ୍ୟା ଏ କ'ଣ ଆମର ରାମଚରିତ ମାନସରେ ବାଲ୍ମୀକି ରାମାୟଣରେ ସେ ବର୍ଣ୍ଣନା କରାଯାଇଛି ଆମେ ଭାଗବତଙ୍କୁ ଉଦ୍ଧାର କରି କିଛି କଥା କହୁଛେ ତେଣୁ ଆମର ସମୟ ହୋଇଯାଇଛି ଆସନ୍ତାକାଲି ଆମେ ଆପଣ କଥା କହିବା ଆଉ ଗୋଟେ ଶୋକ ଅଛି ଆସନ୍ତାକାଲି ଆମେ ଶୋକଟିକୁ ପାଠ କରିବା ଏ ଶୋକରେ ଭଗବାନଙ୍କ ଲୀଳାକୁ ସମ୍ପୂର୍ଣ୍ଣ ଭାବରେ ସମ୍ପୂର୍ଣ୍ଣ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଗୋଟିଏ ଶ୍ଳୋକ 9-10-4 ଶ୍ଳୋକ ଆମେ ସବୁଦିନେ ଏଇ ଶ୍ଳୋକଟି ପାଠ କରୁଛେ ଏ ରାମଜୀଙ୍କର ପ୍ରାର୍ଥନା ଆମେ ଆସନ୍ତାକାଲି ଏଇ ଶ୍ଳୋକଟି ପାଠ କରିବା ତେଣୁ ଭଗବାନଙ୍କର ଯେଉଁ ସାତକାଣ୍ଡ ରାମାୟଣ ରହିଛି ଆମେ ସଂକ୍ଷେପରେ ବର୍ଣ୍ଣନା କରିବା ଆମର ଏତେ ଆମେ ପ୍ରସ୍ତୁତ ନଥିଲୁ ଆଗରୁ ଆମର କହିବାର ମଧ୍ୟ ଟିକେ ଭୁଲ ରହୁଛି ଆଉ ଠିକ୍ ଭାବରେ କହିପାରୁନାହୁଁ ତଥାପି ଯଦି କାହାର କିଛି ସନ୍ଦେହ ରହିଛି ପ୍ରଶ୍ନ ପଚାରି ପାରନ୍ତି ଆସନ୍ତାକାଲି ଆମେ ଏଇ ଯେଉଁ ରହିଛି ଅରଣ୍ୟକାଣ୍ଡ ବିଷୟରେ କଥା କହିବା ତୃତୀୟ କାଣ୍ଡ ଅରଣ୍ୟକାଣ୍ଡ ଏଇଭଳି ଭାବରେ ସାତଟି କାଣ୍ଡ ରହିଛନ୍ତି ରାମାୟଣରେ ରାମଚରିତ୍ର ମାନସ ମଧ୍ୟ ସେ କଥା କୁହାଯାଇଛି ତେଣୁ ରୌପଦ ମହାରାଜ ଗୋଟେ ପ୍ରଶ୍ନ ଜଣେ କରିଥିଲେ ଭଗବାନ କହିଛନ୍ତି ଜଗତ ନ ନିବର୍ତ୍ତନ୍ତେ କିନ୍ତୁ ପ୍ରଭୁପାଦ ମହାରାଜ ଜଣେ ଯଦି ପ୍ରଶ୍ନ ପଚାରିଥିଲେ ଏଇଭଳି ପ୍ରଶ୍ନ ଜଣେ ପଚାରିଥିଲେ ପ୍ରଭୁପାଦ କହିଲେ ଜଣେ ବି ଫୋନ୍ ଡାଉନ୍ ହୋଇପାରିବ କିନ୍ତୁ ହୁଏ ନାହିଁ ସେଇଟା ହୁଏ ନାହିଁ ଏକ୍ସେପ୍ସନ୍ କେସ୍ ଏକ୍ସେପ୍ସନ୍ ହୋଇଥାଇପାରେ ନହେଲେ ସାଧାରଣତଃ ପତନ ହୁଏ ନାହିଁ ଜଗତ ନ ନିବର୍ତ୍ତନ୍ତେ ତଦ୍ଧାମ କର୍ମ ମମ ପ୍ରଭୁପାଦ ମହାରାଜ ଏଭଳି ଭାବେ କହିଛନ୍ତି କିନ୍ତୁ ଆମର ଶ୍ରୀମନ୍ତ ଗୌରବନ୍ଦୀ ସ୍ୱାମୀ ମହାରାଜ କହନ୍ତି ବୈକୁଣ୍ଠ ଲୋକ କଲେ କାହାର ପତନ ହୁଏ ନାହିଁ କାହାର ପତନ ହୁଏ ନାହିଁ ସେ ମାୟା ପାର ହୋଇଗଲେ ନା ମାୟାରୁ ପାର ହୋଇଗଲେ ଆଉ ମାୟା ସେ ମହାତ୍ମାନଙ୍କ ମହାପାର୍ଥ ଦୈବିକ ପ୍ରକୃତିର ଆଶ୍ରିତା ସେମାନଙ୍କର ହେଉଛି ଯେଉଁ ଅନ୍ତରଙ୍ଗା ଶକ୍ତି ଭଗବାନ ଯୋଗମାୟା ଶକ୍ତିରେ ସେମାନେ ଥାଆନ୍ତି ତେଣୁ ଏ ବହିରଙ୍ଗା ଶକ୍ତି ବା ଯେଉଁ ରହିଛି ମହାମାୟା ଶକ୍ତି ଇଏ ତାଙ୍କୁ ଛାଡ଼ି ଦେଇଥାନ୍ତି ସିଏ ଆଉ ତାଙ୍କର ତାଙ୍କ କଣ୍ଟ୍ରୋଲରେ ସିଏ ନଥାନ୍ତି ସେମାନେ ଭଗବାନଙ୍କର ଯୋଗମାୟା ଶକ୍ତିର ଅଧୀନରେ ଥାନ୍ତି ସେମାନେ ମହାତ୍ମା ତେଣୁ ମାୟା ଯେତେ ତାଙ୍କର ଦେଖିଲେ ମଧ୍ୟ ଯେମିତି ଆମେ ଦେଖିବ ହରିଦାସ ଠାକୁର ହରିଦାସ ଠାକୁର ସେଇଭଳି ଭାବରେ ମହାତ୍ମା ସ୍ତରରେ ଥିଲେ ତେଣୁ ଇଏ ଯେଉଁ ଯାଇଥିଲେ ଦେଶରେ ଯାଇଥିଲେ ବହୁତ ଚେଷ୍ଟା କଲେ କିନ୍ତୁ ତାଙ୍କୁ କ'ଣ ମାୟାର ବନ୍ଧନରେ ପକାଇ ପାରିଲେ କି ନା ବରଂ ସିଏ ନିଜେ ମାୟାର ବନ୍ଧନରୁ ପାର ହୋଇଗଲେ ତେଣୁ ଯେଉଁମାନେ ଭଗବାନଙ୍କର ପରମ ଦୁଷ୍ଟ ନିବର୍ତ୍ତନ୍ତେ ଜଣେ ଯେତେବେଳେ ଗୋଟେ ଉନ୍ନତର ସ୍ୱାଦ ପ୍ରାପ୍ତ ହେବ ସେତେବେଳେ ତାର ହୁଏ ନିମ୍ନତର ସ୍ୱାଦ ପ୍ରତି ଆକର୍ଷଣ ରହିବ ନାହିଁ ଯମୁନାଚାର୍ଯ୍ୟ ତାଙ୍କର କହିଛନ୍ତି ସେ କଥା ଯମୁନାଚାର୍ଯ୍ୟ ଜଣେ ରାଜା ଥିଲେ, ତାଙ୍କର ବହୁତ ସ୍ତ୍ରୀ ଲୋକମାନଙ୍କ ପ୍ରତି ଆସକ୍ତି ଥିଲା, ଆସକ୍ତି ଥିଲା। କିନ୍ତୁ ଯେତେବେଳେ ସିଏ ଭଗବାନ ଭକ୍ତ ହୋଇଗଲେ, ସେତେବେଳେ ଯଦି ସେ କୁହାଯାଏ ଯଦି ନାରୀ ସଙ୍ଗ କଥା ତାଙ୍କ ଚିନ୍ତା ପଡ଼େ, ଯଦବଧି ମମ ଚେତ କୃଷ୍ଣ ପଦାର ବିନ୍ଧେ ନବନବ ରସ ଧାମନି ଉଦ୍ୟତମ ଗ୍ରନ୍ଥୁ ମାସିତ ତଦବଧି ମୃତ ନାରୀ ସଙ୍ଗମେ ସ୍ମର୍ଯ୍ୟମାନେ ଭବତି ମୁଖ ବିକାର ସୁଷ୍ଠୁ ନିଷ୍ଠି ଅନଞ୍ଚ। ତାଙ୍କର ଯଦି ସେ କଥା କେତେବେଳେ ମନରେ ଆସିଯାଏ, ସେତେବେଳେ ତାଙ୍କୁ କ'ଣ ଲାଗେ ନା ମୁଁ ସବୁବେଳେ ଭଗବାନଙ୍କ ପାଦ ପଦ୍ମରେ ନବନବ ରସ ଆସ୍ୱାଦନ କରୁଛି, ଉନ୍ନତ ରସ ଆସ୍ୱାଦନ କରୁଛି। ଯଦି କେତେବେଳେ ମନରେ ସେଇଟା ଆସିଯାଏ, ମୋତେ ନାରୀ ସଙ୍ଗମେ ନାରୀ ସଙ୍ଗମ କଥା ଅତୀତର କଥା ଯଦି ମନେ ପଡ଼ିଯାଏ, ତାହେଲେ ସ୍ମର୍ଯ୍ୟମାନେ ମୁଖ ବିକାର ହୋଇଯାଏ, ଭଗବତୀ ମୁଖ ବିକାର ସୃଷ୍ଟୁ ସୃଷ୍ଟୁ ନିଷ୍ଠି ମନଞ୍ଚ, ଛେପ ପକାଇବା ପାଇଁ ଇଚ୍ଛା ହୁଏ ସେ ମନକୁ ଆମର ସେ କଥାରେ, ତେଣୁ ସେହି ସ୍ଥିତି ଆସିବ। ବୈକୁଣ୍ଠ ଲୋକରେ ଯେଉଁମାନେ ଅଛନ୍ତି ବହୁତ ସୁନ୍ଦର ପୁରୁଷ, ବହୁତ ସୁନ୍ଦର ସ୍ତ୍ରୀ, କିନ୍ତୁ ତାଙ୍କର ଏ ପୁରୁଷ ସ୍ତ୍ରୀ ଆକର୍ଷଣ ଯେଉଁ କାମ ଆକର୍ଷଣ ସେଠି ନାହିଁ, ବର୍ଣ୍ଣନା କରାଯାଇ ବୈକୁଣ୍ଠ ଲୋକ ବର୍ଣ୍ଣନା କରାଯାଇଛି। ଭଗବାନଙ୍କ ସେବାରେ ଏତେ ଆନନ୍ଦ ରହିଛି, ତେଣୁ ଇଏ ଭୌତିକ ଯେଉଁ ଆନନ୍ଦ ରହିଛି ତୁଚ୍ଛ, ତା ତୁଳନା ତୁଚ୍ଛ। ପ୍ରହ୍ଲାଦ ମହାରାଜ କହିଲେ ନା ଜନ ମୈଥୁନା ଆଦି ଗୃହମେଦି ସୁଖ ବି ତୁଚ୍ଛ, ଜଣେ ସେଇ ସ୍ତରକୁ ଗଲେ ଏ ସୁଖଟା ତାକୁ ତୁଚ୍ଛ ଭଳି ଲାଗିବ, ଏ ପ୍ରତି ଆଉ ତାର ଆକର୍ଷଣ ରହିବ ନାହିଁ। ସେ ହାୟର ଟେଷ୍ଟ ପାଇନାହିଁ ବୋଲି ଅନାଦି ସେଥିପାଇଁ କୁହାଯାଉଛି ଅନାଦି କୃଷ୍ଣ ବୋଲି ସେହି ଜୀବ ଅନାଦି ବହିର୍ମୁଖ। ତା ଆମେ ଆପଣ ଆଦି କଥା କହୁଛନ୍ତି, ତାର ଆଦିରେ ସେ ଥିଲା ତାପରେ ବର୍ତ୍ତମାନ ହେଲା ନା ଅନାଦି, ମୂଳରୁ ସେ ପାଇନାହିଁ, ସେ ସ୍ୱାଦ ପ୍ରାପ୍ତ ହୋଇନାହିଁ, ସେଥିପାଇଁ ଅନାଦି ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ସେଇଟା ହେଉଛି ବହୁତ ବଡ଼, ମାନେ ସେଇଟାକୁ ସମସ୍ତେ ଚିନ୍ତା କରିପାରନ୍ତି ନାହିଁ। ତେଣୁ ପ୍ରଭୁପାଦ ମହାରାଜ ସେ ପ୍ରଶ୍ନର ଉତ୍ତରରେ ସେ କହନ୍ତି ଆମେ ଚିନ୍ତା କରିବା କଥା, ଜଣେ ଯଦି ଘରେ ଅଗ୍ନି ଲାଗିଗଲା, ନିଆଁ ଲାଗିଗଲା, ଆମେ ଚିନ୍ତା କରିବାନି କେମିତି ଅଗ୍ନି ଲାଗିଲା, ଆମେ ଚିନ୍ତା କରିବା କେମିତି ଆମେ ଏଠୁ ଉଦ୍ଧାର ପାଇବା। ତେଣୁ ଆମେ କେମିତି ଆସିଲେ ସେଇଟାକୁ ଚିନ୍ତା ନ କରି କେମିତି ଯିବା ସେଇଟା ଚିନ୍ତା କରିବା କଥା। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସନ୍ଦେ ଦୌର୍ଭବୃନ୍ଦ କି ଦାୟୀ ଗୌତମାନନ୍ଦେ ଜୟ।
ହଁ 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 ନିତ୍ୟମୁକ୍ତ ନିତ୍ୟମୁକ୍ତ ହଁ।